ହାଏ ଭିୟର୍ସ, ହେଲ୍ଥ ପାର୍କର ଆଉ ଏକ ସୁନ୍ଦର ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ମେଥିର ଔଷଧୀୟ ଗୁଣ ସମ୍ପର୍କରେ। ମେଥିକୁ ଜଳରେ ଭେଦାଇ ବାଟି ସେବନ କରିଲେ ସ୍ତ୍ରୀମାନଙ୍କର ଜରାୟୁ ଦୋଷ, ଯୋନି ଦୋଷ, ବାତ ଦୋଷ ଆଦି ନିବାରିତ ହୋଇ ଦେହ ଓ ମନରେ ବଳ ଏବଂ ବର୍ଣ୍ଣ ଆଦି ଦିନକୁ ଦିନ ବୃଦ୍ଧି ପାଏ। ପୁରୁଣା ତେନ୍ତୁଳିକୁ ବାଟି ସେଥିରେ ଲୁଣ ମିଶ୍ରି ଓ ଅଳ୍ପ ଭଜା ମେଥି ଗୁଣ୍ଡ ମିଶାଇ ଖାଇଲେ ଜ୍ୱରାଦି ରୋଗ ପରେ ହୋଇଥିବା ତୁଣ୍ଡ ଅରୁଚି ଭଲ ହୋଇଯାଏ। ଭଜା ମେଥି ଗୁଣ୍ଡରେ ଅଳ୍ପ ମିଶ୍ରି ଗୁଣ୍ଡ ମିଶାଇ ପ୍ରତ୍ୟହ ସକାଳୁ ଖାଇବା ଉପରେ ଶୀତଳ ଜଳ କିଛି ପିଇଲେ ସ୍ତ୍ରୀମାନଙ୍କ ଦେହରୁ ସବୁ ପ୍ରକାରର ରୋଗ ଦୂର ହୁଏ, କୁମାରୀମାନେ ରଜବତୀ ହୁଅନ୍ତି। ଜିରା, ଜୁଆଣି ଓ ମେଥି ଏ ତିନି ଦ୍ରବ୍ୟକୁ ଏକତ୍ର ଖରାରେ ଶୁଖାଇ କୁଟି ଚୂର୍ଣ୍ଣ କରି ଉଷ୍ଣ ଜଳ ସହ ସେବନ କଲେ ବହୁଦିନର ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ବାୟୁ ବିକୃତି ଆଦି ଦୂର ହୁଏ। ମେଥି ଓ ବଚ ଏ ଦୁଇ ଦ୍ରବ୍ୟକୁ ଏକତ୍ର ଜଳରେ ବାଟି ସେବନ କରିଲେ ଅନ୍ତବାତ ଭଲ ହୋଇଥାଏ। ପ୍ରତ୍ୟହ ସକାଳୁ ଭଜା ମେଥି ଚୂର୍ଣ୍ଣ ଖାଇ ତା ଉପରେ କଞ୍ଚା ଦୁଗ୍ଧ ପାନ କଲେ ସ୍ତ୍ରୀ, ପୁରୁଷ କି ପିଲା ସମସ୍ତଙ୍କ ଦେହ ପୁଷ୍ଟ ହୁଏ ଏବଂ ସେମାନେ ଅତ୍ୟନ୍ତ ବଳିଷ୍ଠ ହୁଅନ୍ତି। ସ୍ତ୍ରୀମାନଙ୍କର ଜରାୟୁ ଦୋଷ ଓ ଯୋନି ଦୋଷ ଦୂର ହୋଇ ସନ୍ତାନ ଉତ୍ପାଦିକ ଶକ୍ତି ଜନ୍ମେ। ପୁରୁଷର ସ୍ତ୍ରୀ ସହବାସରେ ସ୍ପୃହା ଏବଂ ଶକ୍ତି ଜାତ ହୁଏ। ଧାତୁ ଶୁଦ୍ଧ ସ୍ଥିର ହୁଏ। ଯେଉଁ ପୁରୁଷମାନଙ୍କର ଅଳ୍ପ ସମୟ ମଧ୍ୟରେ ଶୁକ୍ରପାତ ହୋଇଯାଉଥିବ ସେମାନେ ଏହି ଉପାୟ ଦ୍ୱାରା ବୃଦ୍ଧି ଉପକାର ଲାଭ କରିପାରିବେ।
ତେବେ ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ।
ହେଲ୍ଥ ପାର୍କ।